ଚିତ୍ର ଚବିଶ ଆର୍ ଗୋଟେ ଥର ଜନ୍ମ ହୁଅ। ନିକୋଦିମ ବୋଲି କରି ଗୋଟେ ଧାର୍ମିକ ନେତା ମହାପୁରୁ ବିଷୟ ନେ ଜାଣବାକେ ଗୋଟେ ରାତ ନେ ଯୀଶୁ ପାଖକେ ଆସଲା। ଯୀଶୁ କହିଲେ ଯେ ପ୍ରତ୍ୟେକ ଲୋକ ଯେନେ ସରକ କେ ମହାପୁରୁ ପାଖକେ ଯିବାକେ ଚାହେବା ତାକେ ନୂଆ ଜୀବନ ନେବାକେ ପଡ଼ବା। ଇଟାକେ ଆର୍ ଗୋଟେ ଥର ଜନ୍ମ ନେବାଟା ବୋଲସନ୍। ଆମକେ ନିଜକେ ନିଜେ ବଦଲବା କାଜେ ଶକ୍ତି ନେଇଏ। ଯଦି ଆମେ ଯୀଶୁ ଠାନେ ବିଶ୍ୱାସ କରମୁ ଆର୍ ଯୀଶୁ ଆମର ରକ୍ଷା କରବାର ଲୋକ ବୋଲି ଆମେ ମାନମୁ, ତେବେ ମହାପୁରୁ ଠାନୁ ପବିତ୍ର ଆତ୍ମା ଆସିକରି ଆମକେ ନୂଆ ଜୀବନ ଦେବା।